କଲୁ ଦେଢ଼ଶହ ଟଙ୍କିଆ ହିଲ୍ ପିନ୍ଧି ଆଉ ଗାଁ ସାଥିରେ ମୋ ପେଟେଇଛି ଆମ ଗାଁ ତଲେଇ ସବୁ କାଉଣ୍ଟର ଆଗରେ ଏମିତିକା ଧୋକା ଦେଲେ ହେଲେ ବୋଲି ମୁଁ ଦେଖା କହିଦେଉଛି ଏମିତିକା ଧୋକା ଦେଲେ ଆରେ କେମିତି ମୁଁ ବଞ୍ଚିବି ଏକ୍ସପାଡୁରାଡ ଖାଇ କହୁଥିଲ
ଆମର ସବୁ ରୋଷେଇ ଶକୁନ୍ତଳା ଗୁଆଗିଆରେ ହିଁ ହବ।